ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
উড়ু জয় পতাকা আরাধনা স্তুতি করো মহিমা করো ঈশুকা গাও জয় গীতিকা উড়ু জয় পতাকা আরাধনা স্তুতি করো মহিমা করো ঈশুকা জয় গীতিকা
ସବୁରେ ଜୟଧ୍ୱନି କରିବି ମୁଁ ନୂତନ ତୈଳରେ ଅଭିଷିକ୍ତ ହୋଇଅଛି
ମନ ପ୍ରାଣ ମୋ ଗା ତାଙ୍କର ଜୟ ଗୀତ ସବୁ ବଳ ସଂକଟରେ ଝୁମି ଜାଗାରେ ଗୀତ ଜୟ ଗୀତ ସବୁ ବଳ ସଂକଟରେ ଝୁମି ଜାଗାରେ ଗୀତ ଯେହୋବା ପରମେଶ୍ୱର ମେରା ତୁ ହେ ୟେଶୁଆ ଯେହୋବା ପରମେଶ୍ୱର ମେରା ତୁ ହେ ୟେଶୁଆ ଦାତା ତୁ ହେ ରୋହୀ ତୁ ହେ জয় গীতিকা উড়ু জয় পতাকা আরাধনা স্তুতি করো মহিমা করো ঈশুকা গাও জয় গীতিকা
ପରମେଶ୍ୱରଙ୍କ ଦ୍ୱାରା ଆମେମାନେ ବୀରର କର୍ମ କରିବା ଯେହେତୁ ସେ ଆମ୍ଭମାନଙ୍କର ବିପକ୍ଷ ଗଣକୁ ଦଳି ପକାଇବ
ବିଶ୍ୱାସର ବୀର ଗଣ ସନ୍ତାନ ଯୀଶୁଙ୍କର ତାଙ୍କ ସୃଷ୍ଟ ପ୍ରାଣୀ ସର୍ବେ ଗାହେ ଜୟ ଗୀତ ବିଶ୍ୱାସର ବୀର ଗଣ ସନ୍ତାନ ମହାନ ଯୀଶୁଙ୍କର ତାଙ୍କ ସୃଷ୍ଟ ପ୍ରାଣୀ ସର୍ବେ ଗାହେ ଜୟ ଗୀତ ଯହୋବା ପରମେଶ୍ୱର ଆରାଧନା ସ୍ତୁତି କର ମହିମା କର ଇସୁକା ଗାଓ ଜୟ ଗୀତିକା ଗୁରୁ ଜୟ ପତାକା ଆରାଧନା ସ୍ତୁତି କର ମହିମା କର ଇସୁକା ଗାଓ ଜୟ ଗୀତିକା।
ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା। ସ୍ୱାସ୍ଥ୍ୟ ଜୀବନ ଏକ ସେହି ସଦାପ୍ରଭୁଙ୍କ ଉପହାର। ଯଦି ଏହି ଉପହାରକୁ ଆମ୍ଭେମାନେ ଭଲ ଭାବରେ ଯତ୍ନ ନେବା, ଯାହାଦ୍ୱାରା କି ଆମ୍ଭେମାନେ ଦୀର୍ଘ ବର୍ଷ ବଞ୍ଚିପାରିବା। ପ୍ରିୟ ଶ୍ରୋତା, ଏହି ଉପହାରକୁ ଆମ୍ଭେମାନେ ଯଦି ଭଲ ଭାବରେ ବ୍ୟବହାର କରିବା, ତାହାଦ୍ୱାରା ଆମମାନଙ୍କ ଜୀବନରେ ଅନୁଭବ ପାଇପାରିବା। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ଦାନ୍ତ ହଲିଲେ କ'ଣ କରାଯିବ, ଯାହାଦ୍ୱାରା କି ଏଇ ଯେଉଁ ଟିପନ ଦ୍ୱାରା ଆମ୍ଭେ ନିଜକୁ ସତର୍କ କରିପାରିବା। ପ୍ରତିଦିନ ମୁଠାଏ ରାଶି ବାଟି ଖାଇ ଥଣ୍ଡା ପାଣି ଅଧା କପ୍ ପିଇବେ, ବଉଳ କଲି ଚୋବାଇବେ, ଦାନ୍ତ ଘଷା ଚୂର୍ଣ୍ଣ 5 ଗ୍ରାମ କର୍ପୂର, 20 ଗ୍ରାମ ଫିଟିକିରି, 20 ଗ୍ରାମ ଛକ ଖଡ଼ି ଗୁଣ୍ଡ ମିଶାଇ ଦୈନିକ ସକାଳୁ ଦାନ୍ତ ଘଷିଲେ ଦାନ୍ତର ବହୁ ଉପକାର ମିଳିଥାଏ। ବାସଙ୍ଗ ଗଛରୁ ସମୁଦାୟ ପୋଡ଼ି ଦେଇ ଖାଇବ, ଯଦି ଏହିପରି କରିବ ଦାନ୍ତ ଘଷା ଚୂର୍ଣ୍ଣ ବା ଦାନ୍ତ ଭଲ ହେବ। ଲୋମ ଉଡ଼ିବା ପାଇଁ ଲୋମକୁ କ୍ଷୀର କରି ଗେଣ୍ଡୁ ଫୁଲ ମଞ୍ଜିର ତେଲରୁ ମାଲିସ କରିଲେ ଆଉ ଲୋମ ଉଠେ ନାହିଁ। ନାକରୁ ରକ୍ତ ସ୍ରାବ ହେଲେ କ'ଣ କରାଯିବ, ଦୁବ ରସରେ ଘିଅ ମିଶାଇ ନାକରେ ପକାଇଲେ ରକ୍ତସ୍ରାବ କମିଯାଇଥାଏ। ଆମ୍ବ କୋଇଲି ପିଆଜକୁ ଏକାଠି ସିଛି କପଡ଼ାରେ ବାନ୍ଧି ଶୁଙ୍ଘିବ, ତୁଳସୀ ପତ୍ର ରସକୁ ନାକରେ ପକାଇବ, ନଡ଼ିଆ ବାହୁଙ୍ଗାରୁ ପୋଡ଼ି ତାର ଧୂଆଁକୁ ଗ୍ରହଣ କରିଲେ ଉପକାର ମିଳିଥାଏ। ଡାଲିମ୍ବ ପତ୍ର ରସ ନାକରେ ପକାଇବ, ଦୁଧରେ ଚିନି ମିଶାଇ ନାକରେ ପକାଇବ, ଯଦି ଏହିପରି କରିବ ନାକରୁ ରକ୍ତସ୍ରାବ ହେଲେ ଏହା ବନ୍ଦ ହୋଇଯିବ। ନାକ ଭିତରେ ଘା ହୋଇଥିଲେ ଥାଲକୁଡ଼ି ପତ୍ରକୁ ସେଚି ତାର ରସକୁ ନାକରେ ପକାଇଲେ ଘା ଶୁଖି ଯାଇଥାଏ। ପ୍ରିୟ ଶ୍ରୋତା, ଏହି ଯେଉଁ ଠିପଣ ଗୁଡ଼ାକ ଆପଣମାନେ ଶୁଣିଲେ, ଯଦି ଏହି ଠିପଣ ଆପଣମାନଙ୍କ ଘରରେ ବ୍ୟବହାର କରିବ, ତାହା ଯଦି ଆପଣଙ୍କୁ ଉପକାର ହେଉଅଛି, ଏହା ବହୁତ ଖୁସିର କଥା। ଯେହେତୁ ସ୍ୱାସ୍ଥ୍ୟ ହେଉଛି ଏକ ଧନ, ଏହି ଧନକୁ ଚାଲନ୍ତୁ ଆମେ ସୁରକ୍ଷାରେ ରଖିଥିବା, ଯେପରିକି ଆମେମାନେ ସ୍ୱାସ୍ଥ୍ୟ ନିୟମ ସବୁ ପାଳନ କରି ସ୍ୱାସ୍ଥ୍ୟ ହୋଇ ରହିପାରିବା, ଏହା ହିଁ ଆମମାନଙ୍କ ଇଚ୍ଛା। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟାମୀ ପରମପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ସେହି ଅନ୍ତର୍ଯ୍ୟାମୀ ପରମପିତା ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ ଆଉ ଶତ୍ରୁ ଶୈତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି ତାହାଙ୍କ ଆନନ୍ଦ ଆଉ ତାହାଙ୍କ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଆପଣଙ୍କ ଉପରେ ବର୍ତ୍ତୁ ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମେ କିଛି ସମୟ ସମସ୍ୟାଗୁଡ଼ିକୁ କିପରି ଆମେମାନେ ସମାଧାନ କରିପାରିବା ସେହି ବିଷୟରେ ଆମେ ଆଲୋଚନା କରିବା। ଯେପରିକି ଆମେ ପରିବାର ବିଷୟରେ ଆଲୋଚନା କରୁଅଛୁ, ଚାଲନ୍ତୁ ଏହାକୁ ଆମେ ଆଗେଇ ନେବା। ପରିବାରର ଆବଶ୍ୟକତା ଗୁଡ଼ିକକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ପଇସା ଦରକାର ହୁଏ। ବାଇବଲ କହେ ଯେ ଧନ ଆଶ୍ରୟ ସ୍ୱରୂପ ଅଟେ। ପଇସା ବିଷୟରେ କଥା ହେବା ହୁଏତ ଆପଣ ଉଭୟ ପତି ପତ୍ନୀଙ୍କୁ କଠିନ ଲାଗିପାରେ, କିନ୍ତୁ ପଇସା ସବୁ ଆପଣଙ୍କ ବୈବାହିକ ଜୀବନରେ ସମସ୍ୟାଗୁଡ଼ିକର କାରଣ ହେବାକୁ ଦିଅନ୍ତୁ ନାହିଁ। Ephesians 4:32। ପଇସା କିପରି ଭାବେ ଖର୍ଚ୍ଚ କରାଯିବ ତାହା କରିବା ସମୟରେ ପତି ପତ୍ନୀ ପରସ୍ପର ଉପରେ ଭରସା କରିବା ଉଚିତ ଏବଂ ଦୁହେଁ ମିଶି ନିଷ୍ପତ୍ତି ନେବା ଉଚିତ। ଭାବି ଚିନ୍ତା ଯୋଜନା ପ୍ରସ୍ତୁତ କରନ୍ତୁ। ବାଇବଲ କହେ, ପ୍ରିୟ ଶ୍ରୋତା, ତୁମମାନଙ୍କ ମଧ୍ୟରେ କିଏ ପ୍ରହରୀ ଗୃହ ନିର୍ମାଣ କରିବାକୁ ଇଚ୍ଛା କରି ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ତାହାର ଅର୍ଥବଲ ଅଛି କି ନାହିଁ, ଏହା ପ୍ରଥମେ ବସି ହିସାବ ଦେଖିବ ନାହିଁ। ଆପଣଙ୍କ ପଇସାକୁ କିପରି ବ୍ୟବହାର କରିବେ ତା ବିଷୟରେ ଦୁହେଁ ମିଶି ନିଷ୍ପତ୍ତି ନେବା ଅତି ଜରୁରୀ ଅଟେ। ଆପଣଙ୍କୁ କ'ଣ କିଣିବା ଦରକାର ଏବଂ ଆପଣ ଏଥିପାଇଁ କେତେ ପଇସା ଖର୍ଚ୍ଚ କରିପାରିବେ ତାହା ସ୍ଥିର କରନ୍ତୁ। ଯଦି ଆପଣଙ୍କ ପାଖରେ କୌଣସି ଜିନିଷ କିଣିବା ପାଇଁ ପଇସା ଅଛି, ତାର ଅର୍ଥ ଏହା ନୁହେଁ ଯେ ଆପଣଙ୍କୁ ସେହି ଜିନିଷଟିକୁ କିଣିବା ଉଚିତ ହେବ। ତା ଛଡ଼ା ଋଣ ନେବାଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କ ପାଖରେ ଯାହା ପଇସା ଅଛି ସେଥିରୁ ହିଁ ଖର୍ଚ୍ଚ କରନ୍ତୁ। ସଚ୍ଚୋଟ ରୁହନ୍ତୁ ଏବଂ ଭାବିଚିନ୍ତା ଖର୍ଚ୍ଚ କରନ୍ତୁ। ଯେପରି ବାଇବଲ କହେ, କେବଳ ଈଶ୍ୱରଙ୍କ ଦୃଷ୍ଟିରେ ନୁହେଁ କିନ୍ତୁ ମଣିଷମାନଙ୍କ ଦୃଷ୍ଟିରେ ମଧ୍ୟ ଯାହା ସବୁ ଉତ୍ତମ ସେହିସବୁ ବିଚାର କର। ନିଜ ଜୀବନସାଥୀଙ୍କୁ ସଚ୍ଚୋଟତାରେ ସହିତ କୁହନ୍ତୁ ଯେ ଆପଣ କେତେ ରୋଜଗାର କରନ୍ତି ଏବଂ କେତେ ଖର୍ଚ୍ଚ କରନ୍ତି। ପଇସା ସହ ଜଡ଼ିତ କୌଣସି ବଡ଼ ନିଷ୍ପତ୍ତି ନେବା ସମୟରେ ସର୍ବଦା ନିଜ ଜୀବନ ସାଥୀଙ୍କ ସହିତ ପରାମର୍ଶ କରନ୍ତୁ। ପଇସା ବିଷୟରେ ଖୋଲାଖୋଲି କଥା ହେବା ଦ୍ୱାରା ଆପଣ ଦୁହିଁଙ୍କ ମଧ୍ୟରେ ଶାନ୍ତି ବଜାୟ ରହିବ। ଆପଣ ଯାହା ରୋଜଗାର କରନ୍ତି ତାହା କେବଳ ଆପଣଙ୍କ ପଇସା ନୁହେଁ, ବରଂ ନିଜ ପରିବାରର ପଇସା ବୋଲି ଭାବନ୍ତୁ। ପରିଶେଷ ପଇସା ବିଷୟରେ ଆପଣଙ୍କ ଦୃଷ୍ଟିକୋଣ, ଯଦିଓ ପଇସା ଜରୁରୀ ଅଟେ କିନ୍ତୁ ଏହାକୁ ଆପଣଙ୍କ ସମ୍ପର୍କରେ ବାଧା ଆଣିବାକୁ ଦିଅନ୍ତୁ ନାହିଁ କିମ୍ବା ପଇସା ବିଷୟରେ ଆଦରକାରୀ ଚିନ୍ତା କରନ୍ତୁ ନାହିଁ। ଜୀବନକୁ ଉପଭୋଗ କରିବା ପାଇଁ ଆପଣଙ୍କୁ ଧନୀ ହେବା ଜରୁରୀ ନୁହେଁ। ବାଇବଲ କହେ, ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂରେଇ ରଖ। ପଇସା ଦ୍ୱାରା କିଣା ଯାଇପାରୁଥିବା କୌଣସି ଜିନିଷ ଆପଣ ଦୁହିଁଙ୍କ ସମ୍ପର୍କଠାରୁ ଅଧିକ ମୂଲ୍ୟବାନ ନୁହେଁ। ତେଣୁ ପ୍ରିୟ ଶ୍ରୋତା, ଆପଣଙ୍କଠାରେ ଯାହା ଅଛି ସେଥିରେ ସନ୍ତୁଷ୍ଟ ରୁହନ୍ତୁ ଏବଂ ଈଶ୍ୱରଙ୍କ ସହିତ ଥିବା ଆପଣଙ୍କ ସମ୍ପର୍କକୁ କେବେ ମଧ୍ୟ ଅବହେଳା କରନ୍ତୁ ନାହିଁ। ଯଦି ଆପଣ ଏପରି କରିବେ ତେବେ ଆପଣଙ୍କ ପରିବାରକୁ ପ୍ରକୃତ ଖୁସି ମିଳିବ ଏବଂ ଆପଣ ଦୁହିଁଙ୍କ ଉପରେ ସଦାପ୍ରଭୁଙ୍କ ମଞ୍ଜୁରୀ ରହିବ। ପ୍ରିୟ ଶ୍ରୋତା, ଯାହା ବର୍ତ୍ତମାନ ଆମେ ଆଲୋଚନା କଲୁ, ସମସ୍ୟାଗୁଡ଼ିକୁ କିପରି ସମାଧାନ କରିବେ, ମୁଁ ଆଶା କରୁଅଛି ଯାହା ବର୍ତ୍ତମାନ ଆମେ ଆଲୋଚନା କଲୁ, ଚିନ୍ତା କଲୁ, ଶୁଣିଲୁ, ଏହିଗୁଡ଼ାକ ଆପଣଙ୍କ ପାରିବାରିକ ଜୀବନରେ କିଛି ସାହାଯ୍ୟ କରିପାରିବ। ଏହି ଆଶାରେ ଚାଲନ୍ତୁ ସେହି ସଦାପ୍ରଭୁଙ୍କ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଉତ୍ସର୍ଗ କରୁଅଛୁ। ତୁମେ ହି ପ୍ରଶଂସା ସମ୍ମାନ ଗୌରବର ଯୋଗ୍ୟ। ହେ ପବିତ୍ର ଈଶ୍ୱର, ଆମେ ପାପୀ, ଆମ ପାପ ସବୁ ତୁମ ସେ ଆଦିତ୍ୟ ପୁତ୍ର ପ୍ରଭୁ ଯୀଶୁଙ୍କ ରକ୍ତରେ ଧୋଇ ଦିଅ ଓ ଆମମାନଙ୍କୁ ସେହି ବୁଦ୍ଧି ଜ୍ଞାନରେ ପରିପୂର୍ଣ୍ଣ କର। ବର୍ତ୍ତମାନ ଯେଉଁ ସମସ୍ୟା ବିଷୟରେ ଆମେ ଶିଖିଲୁ ଶୁଣିଲୁ, ଏହିସବୁ ନିଜ ଜୀବନରେ ବ୍ୟବହାର କରିବା ନିମନ୍ତେ ଆମମାନଙ୍କୁ ଶକ୍ତିରେ ଜ୍ଞାନରେ ଆଶିଷରେ ଭରାଇ ଦିଅନ୍ତୁ ଆଉ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କରନ୍ତୁ। ପରିଶେଷ ଯେବେ ତୁମେ ସେହି ମେଘର ତରେ ଦ୍ୱିତୀୟ ଥର ଏହି ପୃଥିବୀକୁ ଆସିବେ, ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ହେ ପରମ ପିତା, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ବନ୍ଧୁମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ। ଶୁଣି ଗ୍ରହଣ କର, ଆମେନ୍।
ଜଗତ ଅନ୍ଧାରେ ପଥ ହରାଇ ଅସାର ଜଗତେ ଗଲୁ ହଜି ଜଗତ ফেরি বাপথে মোদ
ଯିବା ପଥେ ମୋ ଦୁଇ ଆଖି କେବେ ଆସିବୁ ମୋ ପାଶେ ଫେରି ଖୋଜି ଖୋଜି ତୋତେ ପାଇଥିଲି ବୋଲି ଖୋଜି ଖୋଜି ତୋତେ ପାଇଥିଲି ବୋଲି ଯୀଶୁର
ଯେ ପ୍ରେମରେ ମତେ କଲେ ଆପଣାର ସେ ପ୍ରେମିକ ଯୀଶୁ ସଖା ପ୍ରିୟତମ ଯେ ପ୍ରେମରେ ମତେ କଲେ ଆପଣାର ସେ ପ୍ରେମିକ ଯୀଶୁ ସଖା ପ୍ରିୟତମ ଆଜି ବି ଶୁଭୁଛି ତାଙ୍କରି ଡାକରା କାଲବରୀର ପ୍ରେମ ଗୀତିକା ଯେ ପ୍ରେମରେ ମତେ କଲେ ଆପଣାର ସେ ପ୍ରେମିକ ଯୀଶୁ ସଖା ପ୍ରିୟତମ ଯେ ପ୍ରେମରେ ମତେ କଲେ ଆପଣାର ପ୍ରେମିକ ଯୀଶୁ ସଖା ପ୍ରିୟତମ ସରଗର ସୁଖ ଛାଡ଼ି ଧରାଧାମେ ଜନମିଲେ ସରଗର ସୁଖ ଛାଡ଼ି ধরা ধামে জনমিলে মনিষ পাই সহি আঘাত কৃষ পরে জীবন দেলে আজি বি ঝরুছি সে রকত ধার ধোইব পাই পাপ কলস যে প্রেমরে মতে কলে আপনার সে প্রেমিক যিশু সখা প্রিয়তম যে প্রেমরে মতে কলে আপনার সে প্রেমিক যিশু সখা প্রিয়তম সখা প্রিয়তম সখা প্রিয়তম।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org।